वासुदेवाय ॐ नमो भगवते वासुदेवाय। जय में भगवद गीता तृतीय अध्याय आरंभ करवा नौटी श्लोक आलोचना करते तृतीय अध्याय कर्मजोग तेणु अर्जुन जो प्रश्न पचारे प्रभु मत कहीं आप घोर कर्म निजुक्त कर तार उत्तर भगवान दौंती भगवान कर्मजोग विषय बर्तमान वर्णना करेंगे तृतीय अध्याय तेणु आम गत काली श्रवण करते जो अंतिम श्लोक नवम श्लोक यज्ञार्थत कर्म नेत्र लोकोयम कर्म बंधन तदर्थ कर्म कौंधेय मुक्त संघ समाजर भगवान उद्देश्य कर्म हो मैंने से आमको ये भौतिक जगत ही बंधन कर यज्ञार्थत गत काली श्लोक आलोचना करते तेणु बर्तमान ये यज्ञार्थत कर्मण अन्यत्र लोकोयम कर्म बंधन ये कथाटी लोक मैंने जानते ना से भावते गत काली कहते से कथा से भावती आम भल कार्य करवा मंदिर जावा कौन दरकार सर्वसम करवा कौन दरकार ये सब भाव कहते अडिट करी भुवनेश्वर से गोटे सीआरपी पाखे गोटे अफिस् अडिट करूँ से समय सेठिकार से अफिस जो आकाउंटेंट थे सी जो जान लें मुझे भाव कृष्ण चेतनार अच्छी से इनडाइरेक्टली मत कहले मत देखिक कहले क्या कौट आश्रम जावा कौन ये करवा सब कौन दरकार सीधा सड़क जावा मुंडियाट मारिक पलैस ये कहते तार किसी दिन पर चलीगले मैंने ये करते मद्यपान करते खूब कम बयस मृत्युवरण कले ये असत्संग ये सब अवस्था है सत्संग महिमा से जान ना सत्संग जब करते आज मनुष्य जीवन सार्थक हो पारिता किंतु ये अत्यधिक भाव मद्यपान कर निशाग्रस्त अवस्था मृत्युवरण कले यहाँ हूँ समस्त ये भाव अवस्था समस्त प्रकृत में सत्संग नक पर्यंत ये असत्संग प्रभाव रेणु असत्संग सब ये सब कार्य हम अधर्म कार्य सब हम धार्मिक कार्य मत असत्संग भी जन कर ना सत्संग नक धार्मिक कार्य कर धार्मिक कार्य होधार्मिक कार्य हो सी भौतिक जगत हिं बंधन कर श्लोकटी आम गत आलोचना करते तेणु श्रीदर्शन को प्रजापति प्रचनादपि कर्म कर्तव्य श्रेष्ठ इत्याह प्रजापति बर्तन कहे वर्तमान ब्रह्मा एक कहे कर्म कर्तव्य श्रेष्ठ प्रजापति वचनादपि प्रजापति वचन ठार्ध कर्मकर्ता जी से श्रेष्ठ एक बर्तन कहे परसपटे ये कहगला भगवान कहले सहजा प्रजा सृष्टवा पूर्ववाच प्रजापति अन प्रसविशुद्धम ये सब स्पीष्ट कामदेव ये आमर जो रही विभिन्न जो धर्म रही से धर्म मूलधर्म नुह मूलधर्म विषय ये कहुच्छे मूलधर्म कौटा जो आम जिते धर्म सब रही मन ख्रिस्टियान धर्म जीशुख्रीष्ट आसिले ख्रीट धर्म आरंभ है तार उत्पत्ति डेट आम कही पारे 2000 वर्ष तले से आरंभ है जीशुख्रीष्ट जन्म समय आरंभ है ख्रीट धर्म से भाया बुद्ध धर्म 2500 वर्ष पूर्व बुद्धदेव आविर्भाव में बुद्ध धर्म आसला मुसलमान धर्म प्रफेट महम्मद आसिले से 500 वर्ष पूर्वे जीशुख्रीष्ट 500 वर्ष 500-600 वर्ष पूर्वे जो आसते से आरंभ है मुसलमान धर्म यही भाव में सब जो विभिन्न धर्म रही विश्व इतिहास विश्व तार गोटे रही आरंभ है किंतु ये जो आमर जो धर्म जहाँ को हिंदू धर्म भी कह प्रकृत हिंदू धर्म नुह ये वैदिक धर्म ये वेद कौटर आसिले के आसिले किए तैयारी कले किए सृष्टि कले ना ये भौतिक जगत सृष्टि होत वैदिक वेद आसिक जगत सहित वेद आसता कह श्लोक सहज्ञ प्रजा सृष्टवा पूर्ववाद प्रजापति जो सृष्टि हो समय यज्ञ आस वेद आसर आरंभ में भौतिक जगत सृष्टि होता सहित वेद सृष्टि होेणु पूर्ववाद प्रजापति ब्रह्मा समस्त को यही भाव कही ଏଇ ଯଜ୍ଞ ଦ୍ୱାରା ସହଜ୍ଞା ପ୍ରଜା ସୃଷ୍ଟ ପୂର୍ବାତ ପ୍ରଜାପତି ଅନ୍ୟାନ୍ୟ ପ୍ରସରି ସୁଦମ ଏହିସବୁ ସୃଷ୍ଟ କାମ ଦେଉ। ଏଇ ଯଜ୍ଞ ଦ୍ୱାରା ସମସ୍ତଙ୍କର ମଙ୍ଗଳ ହେବ। ଯଜ୍ଞ ଆଉ ପୂର୍ବରୁ କୁହାଗଲା ନା ଯଜ୍ଞ ଅର୍ଥାତ୍ କର୍ମଣ, ସେ ଯଜ୍ଞ କ'ଣ? ତେଣୁ ସହଯଜ୍ଞ, ଏ ଯଜ୍ଞ ସହିତ ବହୁତ ଜଗତ ସୃଷ୍ଟି ହେଇଛି। ବେଦ, ବେଦରେ ଯେଉଁ ଅନୁଭୂତ କର୍ମ ସେ ହେଉଛି ଯଜ୍ଞ, ତାପରେ କହିବେ ସେ କଥା। ତେଣୁ ଏ ବହୁତ ଜଗତ ସୃଷ୍ଟି ଆରମ୍ଭରୁ ଯଜ୍ଞ ରହିଛି। ଏଇ ଯଜ୍ଞ କଲେ ଅନ୍ୟ ପ୍ରସରୁ ଶ୍ରୋଧମ ସମସ୍ତେ ଭୌତିକ ଜଗତରେ ଯେତେ ଜୀବ ଅଛନ୍ତି, ମନୁଷ୍ୟ ପଶୁପକ୍ଷୀ ଇତ୍ୟାଦି, ପଶୁପକ୍ଷୀ ତ ଯଜ୍ଞ କରିପାରିବେ ନାହିଁ, ମନୁଷ୍ୟମାନେ ଉନ୍ନତ ଜନ୍ମପ୍ରାପ୍ତ ହୋଇଛନ୍ତି ସେମାନେ ଯଜ୍ଞ କରିବେ। ମନୁଷ୍ୟ ଉଚ୍ଚତର ଯେଉଁମାନେ ପ୍ରାଣୀମାନେ ଅଛନ୍ତି ଦେବତାମାନେ, ସେମାନେ ମଧ୍ୟ ଏଇ ଯଜ୍ଞ ଦ୍ୱାରା ଜଣେ ଜଣଙ୍କର ଉପକାର କରିବେ। ଏଇ ଯଜ୍ଞ ମାଧ୍ୟମରେ ସମସ୍ତଙ୍କର ଉପକାର ହେବ, ସେ କଥାଟି କୁହାଯାଉଛି। ଅନ୍ୟାନ୍ୟ ପ୍ରସରୁ ଶ୍ରୋଧମ, ପ୍ରସୃତି ଶ୍ରୋଧମ ମାନେ ସମୃଦ୍ଧି ସମସ୍ତେ ପ୍ରାପ୍ତ ହେବେ। ଏସବୁ ସ୍ପିଷ୍ଟ କାମ ଦେଉ, ଏ କାମ ସମସ୍ତଙ୍କର କାମନା ପୂରଣ କରିବ। ଏଇ ଯଜ୍ଞ, ଏଇ ତୃତୀୟ ଏବଂ ଚତୁର୍ଥ ଅଧ୍ୟାୟରେ ବିଭିନ୍ନ ଯଜ୍ଞ ବିଷୟରେ କୁହାଯିବ, ଯଜ୍ଞ ବିଷୟରେ କୁହାଯିବ। ବେଦରେ ବିଭିନ୍ନ ପ୍ରକାର ଧର୍ମ, ବିଶେଷ ଭାବରେ ଚତୁର୍ଥ ଅଧ୍ୟାୟରେ ସେ ଯଜ୍ଞ ବିଷୟରେ କୁହାଯିବ, ଅନେକ ଯଜ୍ଞ ରହିଛି ବେଦରେ। ତେଣୁ ଏଇ ଯଜ୍ଞ ମାଧ୍ୟମରେ ସମସ୍ତଙ୍କର ମଙ୍ଗଳ ହେବ, ସେ କଥା କୁହାଯାଉଛି। ଅନ୍ୟାନ୍ୟ ପ୍ରସ ବିଶୁଦ୍ଧମ ଏସବୁ ସୃଷ୍ଟ କାମ ଦେଉ। ତେଣୁ ଏଇ ଯେଉଁ ଯଜ୍ଞ କହିଲେ ଯେଉଁ ଭଗବାନଙ୍କର ଯେଉଁ ରହିଛି ବେଦରେ ଯେଉଁ ଅନୁମୋଦିତ କର୍ମ, ତାକୁ ଯଜ୍ଞ ବୋଲି କୁହାଯିବ। ତେବେ ସାଧାରଣତଃ ଅନ୍ୟ ଯୁଗରେ ଯେଉଁ ଯଜ୍ଞ ସବୁ ପ୍ରଚଳିତ ଥିଲା, କଳି ଯୁଗରେ ସେସବୁ ଯଜ୍ଞ ସମ୍ଭବ ନୁହଁ। ଯେଉଁ ରହିଛନ୍ତି ବ୍ରହ୍ମ ବୈବର୍ତ୍ତ ପୁରାଣରେ ଏଇଟା କୁହାଯାଇଛି ଯେ ଅନ୍ୟ ଯୁଗରେ ଯେଉଁ ଯେମିତି ଥିଲା କ'ଣ ନା ଗୋମେଧ ଯଜ୍ଞ, ଅଶ୍ୱମେଧ, ଅଶ୍ୱମେଧ ଗବାଲବ୍ୟମ ସନ୍ୟାସ କଳ୍ପୈତୃକମ ଦେବରେଣ ସୁତପତି କଳୌ ପଞ୍ଚ ବିବର୍ଯ୍ୟ। ଅନ୍ୟ ଯୁଗରେ ଯେଉଁ ବିଭିନ୍ନ ପ୍ରକାର ଯଜ୍ଞ ଥିଲା, କଳି ଯୁଗରେ ସେସବୁ ଯଜ୍ଞକୁ ମନା କରାଯାଇଛି, ସବୁ ଯଜ୍ଞ କଳି ଯୁଗରେ ସମ୍ଭବ ହେବ ନାହିଁ। ବିଶେଷ ଭାବରେ ଏଇ ପାଞ୍ଚଟି ଯେଉଁ ଯଜ୍ଞ ଥିଲା ଅନ୍ୟ ଯୁଗମାନଙ୍କରେ, ଅଶ୍ୱମେଧ, ଅଶ୍ୱମେଧ ଯଜ୍ଞ, ଗୋମେଧ ଯଜ୍ଞ, ସନ୍ୟାସ ମଧ୍ୟ ଯଜ୍ଞ, କଳପୈତୃକମ, କଳପୈତୃକମ କହିଲେ ପିତୃଶ୍ରାଦ୍ଧରେ ମାଂସ ତର୍ପଣ କରିବା, ଏବଂ ଦେବରେଣ ସୁତୋତ୍ପତି, ସ୍ୱାମୀ ଚାଲିଗଲେ ତାଙ୍କର ସାନ ଭାଇ ଦେବରଙ୍କ ସହିତ ସଙ୍ଗ କରି ପୁତ୍ର ସନ୍ତାନ ଯାଗ କରିବା, ଇଏ ମଧ୍ୟ ଗୋଟେ ଯଜ୍ଞ। କିନ୍ତୁ ଏ ଯଜ୍ଞ ଅନ୍ୟ ଯୁଗରେ ଥିଲା, କଳୌ ପଞ୍ଚ ବିବର୍ଯ୍ୟ, କଳି ଯୁଗରେ ସେସବୁ ବନ୍ଦ କରାଯାଇଛି। ତେଣୁ ଜଣେ କହିବ ତାହେଲେ କଳି ଯୁଗରେ କେଉଁ ଯଜ୍ଞଟା ଅନୁମୋଦିତ ଯଜ୍ଞ ନା, ସେ କଥା ଭାଗବତ ବର୍ଣ୍ଣନା କରାଯାଇଛି। କଳି ଯୁଗର ଯଜ୍ଞ ହେଉଛି କୃଷ୍ଣବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହିଁ ଗୁରୁ ମେଧସ। ପ୍ରଭୁପାଦ ମହାରାଜ ତାଙ୍କର ଭାଗବତରେ କଥା କହୁଛନ୍ତି, ଏ କଳି ଯୁଗର ଅନୁମୋଦିତ ଯଜ୍ଞ ହେଉଛି ଏଇଟା ସଂକୀର୍ତ୍ତନ ଯଜ୍ଞ। ଏ ସଂକୀର୍ତ୍ତନ ଯଜ୍ଞ ସେଇ ଭଗବାନ ସ୍ୱୟଂ ଆସି ଯଜ୍ଞ, ଯଜ୍ଞ ଅର୍ଥାତ୍ କର୍ମଣ ଯେଉଁଟା କୁହାଗଲା ଯଜ୍ଞ, ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରାଯିବ, ସେ ଭଗବାନ ଆସି କଳିଯୁଗର ଯେଉଁ ଯଜ୍ଞ ଅନୁମୋଦିତ ଯଜ୍ଞକୁ ସେ ନିର୍ଦ୍ଧାରିତ କରିକି ଯାଇଛନ୍ତି। କୃଷ୍ଣବର୍ଣ୍ଣ ସେ ହେଉଛନ୍ତି ଭଗବାନଙ୍କର ଅବତାର, କଳିଯୁଗରେ ଇଏ ଭଗବାନଙ୍କର ଅବତାର ବୋଲି ଆମେ ଜାଣିବା ଶାସ୍ତ୍ର ପ୍ରମାଣ। କୃଷ୍ଣବର୍ଣ୍ଣ ବର୍ଣ୍ଣର ଦୁଇଟି ଅର୍ଥ ରହିଛି, ଗୋଟେ ହେଉଛି ଶରୀର ରଙ୍ଗ ବର୍ଣ୍ଣ, ଏବଂ ଆଉ ଗୋଟେ ହେଉଛି ଅକ୍ଷର ଯେଉଁ ରହିଛି ସ୍ୱରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ଇତ୍ୟାଦି। ତେଣୁ ଏଠି ଯେଉଁ ବର୍ଣ୍ଣ କଥା କୁହାଯାଉଛି ଇଏ ହେଉଛି ଅକ୍ଷର କୃଷ୍ଣ, ଏ ଦୁଇଟି ଅକ୍ଷର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ। ତେଣୁ କୃଷ୍ଣବର୍ଣ୍ଣ ସିଏ ହେଉଛନ୍ତି ଭଗବାନ, ଯିଏ ଯାହାଙ୍କର ସବୁବେଳେ ମୁଖରୁ କୃଷ୍ଣ 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 ଉଚ୍ଚାରିତ ହେବ, ସିଏ ହେଉଛନ୍ତି ଭଗବାନ କଳିଯୁଗରେ। କୃଷ୍ଣବର୍ଣ୍ଣ ଖାଲି ସେତିକି ନୁହଁ, ତୁଷା ଆଉ କୃଷ୍ଣ, ତୁଷା କହିଲେ ତୁଷା ହେଉଛି, ତୁଷା କହିଲେ ଶରୀରର ରଙ୍ଗ, ଏଠି ତୁଷା ଅର୍ଥ ରଙ୍ଗ ବର୍ଣ୍ଣ। ତୁଷା ଆଉ କୃଷ୍ଣ ଭଗବାନ ବିଭିନ୍ନ ଯୁଗରେ ବିଭିନ୍ନ ବର୍ଣ୍ଣରେ ଆସନ୍ତି। ସତ୍ୟ ଯୁଗରେ ଭଗବାନ କୀର୍ତ୍ତି ତାଙ୍କର କେଉଁ ବର୍ଣ୍ଣ ଥିଲା ନା ଶୁକ୍ଳବର୍ଣ୍ଣ, ଭଗବାନ ଶୁକ୍ଳବର୍ଣ୍ଣରେ ଆସିଥିଲେ ସତ୍ୟ ଯୁଗରେ। ତ୍ରେତା ଯୁଗରେ ରକ୍ତବର୍ଣ୍ଣରେ ଆସିଥିଲେ, ଦ୍ୱାପର ଯୁଗରେ ଭଗବାନ କୃଷ୍ଣବର୍ଣ୍ଣରେ ଆସିଥିଲେ, ତେଣୁ ଆଉ ଗୋଟିଏ ବର୍ଣ୍ଣ ରହିଥିଲା ଭଗବାନ ଚାରିଯୁଗରେ ଚାରିଟି ବର୍ଣ୍ଣ ଧାରଣ କରନ୍ତି ତେଣୁ କଳିଯୁଗରେ ଭଗବାନ ପୀତ ବର୍ଣ୍ଣ ଧାରଣ କରନ୍ତି ତେଣୁ ଏଠି କୁହାଯାଉଛି ଯେ କେବଳ କୃଷ୍ଣ କୃଷ୍ଣ ଉଚ୍ଚାରଣ କରିଥିଲେ ଯେ ସେ ଭଗବାନ ଯେ ତା ନୁହଁ ତାଙ୍କର ପିସା ଅକୃଷ୍ଣ ତାଙ୍କର ଶରୀର ରଙ୍ଗ ଥିବ ଅକୃଷ୍ଣ କହିଲେ ଗୌରବର୍ଣ୍ଣ ଇଏ ଭଗବାନଙ୍କର ଆଉ ଗୋଟିଏ ଲକ୍ଷଣ ଦ୍ୱିତୀୟ ଲକ୍ଷଣ ସବୁବେଳେ କୃଷ୍ଣ କୃଷ୍ଣ କହୁଥିବେ ତାଙ୍କ ଶରୀର ରଙ୍ଗ ହେଉଛି ଗୌରବର୍ଣ୍ଣ ଏ ଦ୍ୱିତୀୟ ଲକ୍ଷଣ ତାପରେ କୃଷ୍ଣବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଶ୍ୱଦମ୍ ସେ ଯେଉଁ ଭଗବାନ ଯିଏ ଆସିବେ ସେ ଏକୁଟିଆ ଆସିବେ ନାହିଁ ତାଙ୍କର ଅଙ୍ଗ ଏବଂ ଅଙ୍ଗର ଅଙ୍ଗ ବା ଉପାଙ୍ଗ ସହିତ ଆସିବେ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଶ୍ୱଦମ୍ ତାଙ୍କର ଅଙ୍ଗ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ ଉପାଙ୍ଗ ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ ପ୍ରଭୁ ଅସ୍ତ୍ର ସେ ମଧ୍ୟ ଅସ୍ତ୍ର ଧାରଣ କରିବେ କି ଅସ୍ତ୍ର ସେଇଟା ନା ଅନ୍ୟ ଯୁଗରେ ଯେଉଁ ଅସ୍ତ୍ର ଧାରଣ କରିବେ ସେ ଅସ୍ତ୍ର ନୁହଁ ମହାମନ୍ତ୍ର ହେଉଛି ତାଙ୍କର ଅସ୍ତ୍ର ମହାମନ୍ତ୍ର ଏବଂ ଶ୍ରୀବାସ ଆଦି ପାର୍ଶ୍ୱଦମାନଙ୍କ ସହିତ ସେ ଆସିବେ ନାରଦ ମୁନିଙ୍କର ଅବତାର ହେଉଛି ଶ୍ରୀବାସ ଏବଂ ସେ ଭଗବାନ ବୋଲି ଆଉ କ'ଣ ରହିଛି ନା ଏତିକି ନା ନା ଆଉ ଗୋଟେ ରହିଛି କଥା କ'ଣ ନା ଯଜ୍ଞ ସଂକୀର୍ତ୍ତନ ପ୍ରାୟ ସଂକୀର୍ତ୍ତନ ଯଜ୍ଞ ସେ ଆରମ୍ଭ କରିବେ ସଂକୀର୍ତ୍ତନ ଯଜ୍ଞ ସେ ଆରମ୍ଭ କରିବେ କଳିଯୁଗର ଯେଉଁ ଅନୁଭୂତ ଯଜ୍ଞ ହେଉଛି ସଂକୀର୍ତ୍ତନ ଯଜ୍ଞ ଏହି ସଂକୀର୍ତ୍ତନ ଯଜ୍ଞ ସେ ଆରମ୍ଭ କରିବେ ପ୍ରତିଷ୍ଠା କରିବେ ପ୍ରଚାର କରିବେ ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସୁମେଧସ ଖାଲି ବୁଦ୍ଧିମାନ ନୁହନ୍ତି ଅତ୍ୟନ୍ତ ବୁଦ୍ଧିମାନ ଯେଉଁମାନେ ସୁମେଧସ ସେମାନେ ପ୍ରାୟ ଏହି ଯଜ୍ଞରେ ଯୋଗଦାନ କରନ୍ତି ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଦନ୍ତି ସୁମେଧସ ତେଣୁ ଏ ପ୍ରାୟ ଶବ୍ଦରେ ମଧ୍ୟ ରହିଛି ତା'ର ତାତ୍ପର୍ଯ୍ୟ ରହିଛି ଯାହା ହଉ ଏଇ କଳିଯୁଗରେ ଏଇ ଯଜ୍ଞ ହେଉଛି ଅନୁମୋଦିତ ଯଜ୍ଞ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଯଜ୍ଞାନାମ ଜପ ଯଜ୍ଞସ୍ମି ଯେତେ ଯଜ୍ଞ ଅଛି ତା ଦେହରୁ ଶ୍ରେଷ୍ଠ ଯଜ୍ଞ ହେଉଛି ଜପ ଯଜ୍ଞ ସେ ଜପଟା ହେଉଛି ଭଗବାନଙ୍କ ଗୋଟେ ବିଭୂତି ହରେ କୃଷ୍ଣ 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 ହରେ 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 ରାମ 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 ତେଣୁ ଇଏ ଯେଉଁ ଯଜ୍ଞ କଳିଯୁଗର ଯଜ୍ଞ ଏ ଗୋଟିଏ ଯଜ୍ଞ କଳିଯୁଗରେ ଅନ୍ୟ ଯୁଗରେ ସବୁ ଯଜ୍ଞ ଥିଲା ଆମେ ସେ ଶ୍ରୀମନ୍ତ ରାଧାମୋହନ ସ୍ୱାମୀ ମହାରାଜ କହନ୍ତି ସେସବୁ ଯଜ୍ଞ ତା'ର ଡେଟ୍ ଏକ୍ସପାୟାର ହୋଇଯାଇଛି ଯେମିତି ଆମେ ମେଡ଼ିସିନ୍ ଖାଉଛେ ମେଡ଼ିସିନ୍ରେ ରହିଛି ଏକ୍ସପାୟାର ଡେଟ୍ କେଉଁ ଯାଏ ଅଛି ସେତିକି ଭିତରେ ସେଇଟା ବ୍ୟବହାର କରିବା କଥା ତାପରେ ବ୍ୟବହାର କଲେ ତା'ର ଔଷଧୀୟ ଗୁଣ ନଥାଏ ସେହିଭଳି ଭାବରେ ଏଇ ଯେଉଁ ଯଜ୍ଞ ସବୁ ଅନ୍ୟ ଯୁଗରେ ଯେଉଁ ଯାଇଥିଲା ଅନୁଭୂତ ଯଜ୍ଞ ତା'ର ଡେଟ୍ ଏକ୍ସପାୟାର ହୋଇଯାଇଛି ବର୍ତ୍ତମାନ କଳିଯୁଗରେ ସେ ଯଜ୍ଞ ସମ୍ଭବ ନୁହଁ ସେଥିପାଇଁ ମନା କରାଯାଇଛି ଯେଉଁ ରହିଛନ୍ତି ଯେଉଁ ପୁରାଣ ରହିଛନ୍ତି ବ୍ରହ୍ମ ବୈବର୍ତ୍ତ ପୁରାଣରେ ମନା କରାଯାଇଛି ତ ଡେଟ୍ ଏକ୍ସପାୟାର କରିଯାଇଛି ସେ ଯଜ୍ଞ ଆଉ କରିବା କଥା ନୁହଁ କଲେ ମଧ୍ୟ ଯଜ୍ଞରେ ବହୁତ ପ୍ରକାର ରହିଛି ଅସୁବିଧା ସବୁ ମଧ୍ୟ ରହିଛି ଫଳ ବିପରୀତ ଫଳ ମଧ୍ୟ ଆସିବ ଯଜ୍ଞରେ ଯଦି ଟିକିଏ ଭୁଲ ହୋଇଗଲା ତାହେଲେ ବିପରୀତ ଫଳ ଆସିବ ମନ୍ତ୍ରତନ୍ତ୍ରତଃ ଛିଦ୍ରମ ଦେଶ କାଳ ଅବସ୍ଥିତ ସର୍ବଂ କରୁଛି ନିଶ୍ଚିଦ୍ରମ ଅନୁସଂକୀର୍ତ୍ତନ ତବ ଏଥିରେ ବାମନଦେବ ଆସିଲେ ସେ ସମୟରେ ବଳି ମହାରାଜ ତାକୁ ଛଳନା କରି ତାଙ୍କୁ ତିନି ପାଦ ଭୂମି ମାଗିଥିଲେ ଏବଂ ତିନି ପାଦ ଭୂମି ନେଇ ତିନି ପାଦ ଛଳରେ ଭଗବାନ ବଳି ମହାରାଜଙ୍କର ସମସ୍ତ ତ୍ରିଲୋକକୁ ନେଇଗଲେ ତ୍ରିଲୋକକୁ ନେଇକରି ଯେ ତାଙ୍କର ପ୍ରତିଜ୍ଞା ପୂରଣ କରିପାରିଲେ ନାହିଁ ତିନି ପାଦ ଦେଇପାରିଲେ ନାହିଁ ତିନି ପାଦ ସେ କହୁଥିଲେ ତୁମେ ତିନି ପାଦ କ'ଣ କରିବ ତିନି ପାଦ ଖେଳିବ ତିନି ଛୋଟ ଛୋଟ ପାଦ ତୁମର ତିନି ପାଦରେ କ'ଣ ଖେଳିବ ନେଇକିରି ଆହୁରି ଅଧିକା ନିଅ କିଛି କିନ୍ତୁ ଅନ୍ତିମରେ ତିନି ପାଦ ଭୂମି ଦେଇପାରିଲେ ନାହିଁ ଦୁଇ ପାଦରେ ଭଗବାନ ସବୁକିଛି ମାପି ନେଲେ ତ୍ରିଲୋକକୁ ମାପି ନେଇଗଲେ ତେଣୁ ସେଠି ଗୋଟିଏ ତ୍ରୁଟି ରହିଗଲା ତେଣୁ ଭଗବାନ ତାଙ୍କୁ ପଠାଇଲେ ନରକକୁ ପଠାଇଲେ ପ୍ରକୃତରେ ଇଏ ଖାଲି ଗୋଟେ ଛଳନା ତାଙ୍କୁ ଯେଉଁ ସୁତଳକୁ ପଠାଇଲେ ସେ ଇନ୍ଦ୍ର ଲୋକଠାରୁ ମଧ୍ୟ ଆହୁରି ଐଶ୍ୱର୍ଯ୍ୟ ସେଠି ରହିଛି ସୁତଳ ଲୋକରେ ଏପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି ବଳି ମହାରାଜ ସେଠି ତେବେ ଏସବୁ ସରିଲା ପରେ ଭଗବାନ କହିଲେ ଶୁକ୍ରାଚାର୍ଯ୍ୟଙ୍କୁ ବଳି ମହାରାଜଙ୍କର ଗୁରୁ କହିଲେ ଦେଖ ତୁମର ଯଜ୍ଞରେ ସବୁ ବିଭିନ୍ନ ପ୍ରକାର ତ୍ରୁଟି ହେଲା ବର୍ତ୍ତମାନ ସେଟାକୁ ସେ ତ୍ରୁଟିକୁ ମାର୍ଜନ କର ଯେତେବେଳେ କହିଥିଲେ ସେତେବେଳେ ଶୁକ୍ରାଚାର୍ଯ୍ୟ ଏହି ଶ୍ଳୋକଟି କହିଥିଲେ ସବୁଥିରେ କିଛି କିଛି ତ୍ରୁଟି ରହିଛି ଆମର ମଧ୍ୟ ଆମେ ପୂଜା କରୁଛେ ଯାହା କରୁଛେ କଥା କହୁଛେ ଆମର ମଧ୍ୟ କିଛି କିଛି ତ୍ରୁଟି ରହିଯାଉଛି ତେଣୁ ମନ୍ତ୍ରରେ କିଛି ରହିଛି ତ୍ରୁଟି ରହିଛି, ମନ୍ତ୍ର ଉଚ୍ଚାରଣରେ ତ୍ରୁଟି ରହିଛି, ମନ୍ତ୍ର ତନ୍ତ୍ର ମଧ୍ୟ ରହିଛି, ତନ୍ତ୍ର ସାଧନ ରହିଛି, ତନ୍ତ୍ରରେ ମଧ୍ୟ କିଛି ତ୍ରୁଟି ରହିଛି, ଛିଦ୍ର କିଛି ରହିଛି, ମନ୍ତ୍ର ତତ୍ରତଃ ଛିଦ୍ରମ ଦେଶ କାଳ ବସ୍ତୁତଃ ସବୁ ଦେଶ କହିଲେ ସ୍ଥାନ, ସ୍ଥାନ ମଧ୍ୟ ଉପଯୁକ୍ତ ସ୍ଥାନ ନଥାଇପାରେ, କାଳ ମଧ୍ୟ ଉପଯୁକ୍ତ ନଥାଇପାରେ, ବସ୍ତୁ ମଧ୍ୟ ଉପଯୁକ୍ତ ବସ୍ତୁ ନଥାଇପାରେ, କିଛି ତ୍ରୁଟି ଥାଇପାରେ, କିନ୍ତୁ ସର୍ବଂ କରୋତି ନିଶ୍ଚିଦ୍ରମ ଅନୁସଂକୀର୍ତ୍ତନ କବ, କିନ୍ତୁ ସବୁ ତ୍ରୁଟିକୁ ମାର୍ଜନା କରିଦେବ, ସବୁ ତ୍ରୁଟିକୁ ତ୍ରୁଟିଶୂନ୍ୟ କରିଦେବ, କ'ଣ ଅନୁସଂକୀର୍ତ୍ତନ ଭଗବାନର କୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଅନୁସଂକୀର୍ତ୍ତନ କବ, ଭଗବାନଙ୍କ ସଂକୀର୍ତ୍ତନରେ ଆଉ କୌଣସି ତ୍ରୁଟି ନାହିଁ, ତ୍ରୁଟି ଶୂନ୍ୟ କରିଦେବ। ସେଥିପାଇଁ ଆମ ସବୁ କାର୍ଯ୍ୟରେ ଆମର କୃଷ୍ଣ ଚେତନାରେ ରହିଛି, କୃଷ୍ଣ ଚେତନା ସାଙ୍ଗରେ ସବୁ କାର୍ଯ୍ୟରେ ଯାହା କରନ୍ତୁ, ପୂଜା କରନ୍ତୁ, ଯାହା କରନ୍ତୁ, ସବୁବେଳେ ମହାମନ୍ତ୍ର କୀର୍ତ୍ତନ କରିବାକୁ ପଡ଼ିବ। ସବୁ ଏଇଠି ଆମର ବ୍ୟବସ୍ଥା କରାଯାଇଛି, ସବୁବେଳେ ସବୁଥିରେ ଆପଣ ଅର୍ଚ୍ଚନା କରନ୍ତୁ ବା କ'ଣ ସବୁ ବିଭିନ୍ନ ପ୍ରକାର ଯେଉଁ ରହିଛି ଅନ୍ୟାନ୍ୟ ସବୁ ପୂଜା କରନ୍ତୁ, ଯାହା କରନ୍ତୁ, ଯାହା ସବୁ ରହିଛି ଭାଗବତ ପଢ଼ନ୍ତୁ, ଭଗବତ ଗୀତା ପଢ଼ନ୍ତୁ, ଯଜ୍ଞ ମହାମନ୍ତ୍ର ତ କୀର୍ତ୍ତନ ଜପ କରୁଥିବେ ସେଇ ମହାମନ୍ତ୍ର। ତେବେ ଆଉ ସବୁ ଯେଉଁ ସବୁ କାର୍ଯ୍ୟ ସବୁ ରହିଛି, ସେବା ସବୁ ରହିଛି ଭଗବାନଙ୍କର, ସବୁ ସେବାରେ ବିଭିନ୍ନ ପ୍ରକାର ଯଜ୍ଞ ମଧ୍ୟ କରାଯାଉଛି, ବିଭିନ୍ନ ଅକେଜନରେ ବିଭିନ୍ନ ସବୁ ଯଜ୍ଞ କରାଯାଉଛି, ତେଣୁ କେତେବେଳେ ଭଗବାନଙ୍କର ଅଭିଷେକ କରାଯାଉଛି, ବିଭିନ୍ନ ପ୍ରକାର ରହିଛି ମନ୍ଦିରରେ ବିଭିନ୍ନ ପ୍ରକାର ସେବା ରହିଛି, ଏସବୁଥିରେ ଆମର ଏହି ମହାମନ୍ତ୍ର କୀର୍ତ୍ତନ କରିବାର ବ୍ୟବସ୍ଥା କରାଯାଇଛି। କାହିଁକି ନା ଆମର ଯାହା କିଛି ତ୍ରୁଟି ରହିଛି ସେ ତ୍ରୁଟିକୁ ଶୂନ୍ୟ କରିଦେବ ବା ତ୍ରୁଟିକୁ ତ୍ରୁଟିର ପ୍ରଭାବକୁ ନଷ୍ଟ କରିଦେବ ଏହି ଭଗବାନଙ୍କର ନାମ କୀର୍ତ୍ତନ। ଯାହା ହେଉ, ଏହିଭଳି ଭାବରେ ଏଠି କୁହାଯାଉଛି ଯେ କଳିଯୁଗରେ ଅନ୍ୟତ ଯଜ୍ଞ ହେଉଛି ଏହି ଯଜ୍ଞ ସଂକୀର୍ତ୍ତନ ଯଜ୍ଞ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଯଦି ଜଣେ କୁହାଯାଉ କଥମ ଇଷ୍ଟ କାମଦ ଦୁଗ୍ଧା ଯଜ୍ଞ ଭବେତ, କେମିତି ଭଗବାନ ବ୍ରହ୍ମା କହିଲେ ନା ଏସବୁ ଇଷ୍ଟ କାମଧୁ, କାମଧୁ କହିଲେ ସବୁ କାମନା ପୂର୍ଣ୍ଣ କରିବ, କାମନା ପୂର୍ଣ୍ଣ କରିବ ଭଗବାନ କହିଦେଲେ ସେ ଶ୍ଳୋକଟି। ତେଣୁ ବର୍ତ୍ତମାନ ଅର୍ଜୁନ ଚିନ୍ତା କରୁଛନ୍ତି ଏଇଭଳି ଭାବରେ ଯେ କଥମ ଇଷ୍ଟ କାମ ଦୁଗ୍ଧା ଯଜ୍ଞ, ଯଜ୍ଞ କିଭଳି ଭାବରେ ଇଷ୍ଟ କାମ ଦେଇଯିବ, ଆମେ ଯାହା ଚାହୁଁଛୁ ତାହା ପ୍ରଦାନ କରିବ ଭାବେ। ତେଣୁ ଅର୍ଜୁନ ସେ ପ୍ରଶ୍ନ ନ ପଚାରିଲେ ମଧ୍ୟ ଭଗବାନ ସେ ପ୍ରଶ୍ନର ଉତ୍ତର ଏଇଭଳି ଭାବରେ ଦେଉଛନ୍ତି, ପରଶ୍ଳୋକରେ ସେ କଥା କହୁଛନ୍ତି, ଦେବାନ୍ ଭାବ ତାନେନ ତେ ଦେବା ଭାବୟନ୍ତୁ ଭ ପରସ୍ପରଂ ଭାବୟନ୍ତ ଶ୍ରେୟ ପରମ ଭାବସତ। କେମିତି ଯଜ୍ଞଟା ସେ ଆମର କାମନା ପୂର୍ଣ୍ଣ କରିବ ନା ଏଇଭଳି ଭାବ, ଦେବାନ୍ ଭାବୟତା ନେଇନ, ଆମେ ଯେଉଁ ଯଜ୍ଞ କରୁଛେ ଏଇ ଯଜ୍ଞ ଦ୍ୱାରା ଦେବତାମାନେ ସନ୍ତୁଷ୍ଟ ହୋଇଯିବେ, ଦେବା ଭାବୟତା ନେଇନ ତେ ଦେବା ଭାବୟନ୍ତୁ ଭ ଦେବାନ, ଦେବତାମାନେ ଆମ ଉପରେ ସନ୍ତୁଷ୍ଟ ହେଲେ ସେମାନେ ମଧ୍ୟ ଆମକୁ ସନ୍ତୁଷ୍ଟ କରିବେ, ଆମର ଆବଶ୍ୟକତାକୁ ସେ ପୂରଣ କରିବେ, ତାଙ୍କର ଆବଶ୍ୟକତା ଆମେ ପୂରଣ କରୁଛେ, ଆମେ ଯେଉଁ ଯଜ୍ଞ କରୁଛେ ଯଜ୍ଞର ଭାଗ ସେ ନେଉଛନ୍ତି, ଦେବତାମାନେ ନେଉଛନ୍ତି, ଇନ୍ଦ୍ରା ସୁହା ଏସବୁ ବିଭିନ୍ନ ପ୍ରକାର ତାଙ୍କ ସବୁ ଯଜ୍ଞରେ ତାଙ୍କୁ ଭାଗ ଦିଆଯାଉଛି, ଦେବତାମାନଙ୍କର ଭାଗ ଦିଆଯାଉଛି ଯଜ୍ଞରେ, ତେଣୁ ଦେବତାମାନେ ଏଇଭଳି ଭାବରେ ତାଙ୍କର ଯଜ୍ଞ ଭାଗ ପ୍ରାପ୍ତ ହେଉଛନ୍ତି। ଦେବାନ୍ ଭାବତା ନେଇନ ତେ ଦେବା ଭାବନ୍ତୁ ଭ, ଦେବତାମାନେ ଯଜ୍ଞ ଭାଗ ପ୍ରାପ୍ତ ହେଲେ ସେମାନେ ମଧ୍ୟ ଆମକୁ ମଧ୍ୟ ଆମର ଯାହା ଆବଶ୍ୟକତା ସେ ପ୍ରଦାନ କରିବେ, ତେ ଦେବା ଭାବନ୍ତୁ ଭ ଏଇଭଳି ଭାବେ ପରସ୍ପରଂ ଭାବୟନ୍ତ ଶ୍ରେୟଂ ପରମ ଭାବସତ, ଶ୍ରେୟ ଆମେ ପ୍ରାପ୍ତ ହୋଇଯିବା ଏଇଭଳି ଭାବରେ, ଶ୍ରେଷ୍ଠ ବସ୍ତୁଟାକୁ ଆମେ ପ୍ରାପ୍ତ ହୋଇଯିବା ଶ୍ରେୟଂ ପରମ ଭାବସତ। ତେଣୁ ଏଠି ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଏ ଦେବତାମାନେ ହେଉଛନ୍ତି ଏ ଭୌତିକ ଜଗତର ପରିଚାଳନା ଦାୟିତ୍ୱ ରହିଛନ୍ତି ଭଗବାନଙ୍କର, ସେମାନେ ସବୁ କର୍ମଚାରୀ ଆମର, ଯେମିତି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୋଇଜ୍ମାନେ ଅଛନ୍ତି, ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୋଇଜ୍ମାନେ ଅଛନ୍ତି, ଇଣ୍ଟରନ୍ୟାସନାଲ୍ ଗଭର୍ଣ୍ଣମେଣ୍ଟର ଏମ୍ପ୍ଲୋଇଜ୍ମାନେ ଅଛନ୍ତି, ସେଭଳି ଭାବରେ ବିଶ୍ୱ ସରକାର ଭଗବାନ ତାଙ୍କର ମଧ୍ୟ ବହୁତ କର୍ମଚାରୀ ରହିଛନ୍ତି। ଦେବତାମାନେ ହେଉଛନ୍ତି 33 କୋଟି କର୍ମଚାରୀ ରହିଛନ୍ତି, 33 କୋଟି ଦେବତା ରହିଛନ୍ତି। ଏମାନେ ସବୁ ଭଗବାନଙ୍କର ସେବକ, ଇନ୍ଦ୍ର ଆପଏଣ୍ଟମେଣ୍ଟ ପାଇଛନ୍ତି, ସବୁ ଚାକିରି ପାଇଛନ୍ତି। ଦେବ ଯେଉଁ ରହିଛି ରହିଛି ଯେଉଁ ବେଦରେ ଯେଉଁ 3 ବେଦ ଯେଉଁ ରହିଛି, ରିକ୍ସାମ ଯଦୁ, ଏଥିରେ ଯେଉଁ କର୍ମକାଣ୍ଡ ଧାରା ରହିଛି, ସେଇ କର୍ମକାଣ୍ଡ ଧାରା ସେମାନେ କରୁଥିବାରୁ ସେମାନେ ଯଜ୍ଞ ଦେବତା ଦେବଲୋକ ପ୍ରାପ୍ତ ହେଉଛନ୍ତି। ସେ ଚାକିରି ସେମାନେ ପାଇଲେ, ଦେବଲୋକ ଚାକିରି ପାଇଲେ, ମାନେ ଦେବତା ହେଲେ। ସେହିଭଳି ଭାବରେ ଜଣେ ଯଦି 100 ଯଜ୍ଞ କରିବେ କ୍ରତୁ, ତାହେଲେ ସେ ଇନ୍ଦ୍ର ଚାକିରି ପ୍ରାପ୍ତ ହେବେ। ଏଭଳି ଭାବରେ ସେମାନେ ସବୁ ପ୍ରାପ୍ତ ହୋଇଛନ୍ତି, ସବୁ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛନ୍ତି। ତେଣୁ ସେମାନେ ଭଗବାନଙ୍କର ଅଧୀନରେ ସବୁ ସେବା କରୁଛନ୍ତି, ସେମାନେ ସ୍ୱତନ୍ତ୍ର ଈଶ୍ୱର ନୁହନ୍ତି। ତେଣୁ ଏଇ ଯେଉଁ ଯଜ୍ଞାନୁଷ୍ଠାନ ଦ୍ୱାରା ଆମେ ବ୍ୟକ୍ତିର ଆମର ଆହାର ଶୁଦ୍ଧ ହେବ, ଖାଦ୍ୟ ଏସବୁ ପରସ୍ପର କରି କୁହାଯିବ। ତେଣୁ ଏଇଭଳି ଭାବରେ ଆମେ ଏଇ ଯଜ୍ଞ କରିବା ପାଇଁ କୁହାଯାଇଛି। ଯଜ୍ଞ କରିବା ଦ୍ୱାରା ଏଇ ସମସ୍ତେ ଉପକୃତ ହେବେ। ତେଣୁ ଯଦି ବର୍ତ୍ତମାନ ପରସ୍ପର କହୁଛନ୍ତି, ଇଷ୍ଟାନ୍ ଭୋଗାନ୍ ଇବ ଦେବା ଦାସ୍ୟନ୍ତେ ଯଜ୍ଞ ଭାବିତା ତେଇ ତତ୍ତାନ ଅପ୍ରଦାୟ ଭୋ ଯେଉଁ ଭୋକ୍ତେ ସ୍ତେନ ଏବସ। ତେଣୁ ଆମର ଯେଉଁ ଇଷ୍ଟ, ଆମର ଯେଉଁ ଆବଶ୍ୟକତା ରହିଛି, ଆମର ଯେଉଁ ଇଚ୍ଛା ଅଛି, ଯେଉଁ ଭୋଗ ଆମେ ପ୍ରାପ୍ତ ହେବା ପାଇଁ ଚାହୁଁଛେ, ଏ ଦେବତାମାନଙ୍କ ଦ୍ୱାରା ସେଇଟା ଆମେ ପ୍ରାପ୍ତ ହେଉଛେ। ଦାସ୍ୟନ୍ତେ ଯଜ୍ଞ ଭାବିତା, ଆମେ ଯଜ୍ଞ କରୁଥିବାରୁ ଯଜ୍ଞକର୍ମ ଫଳସ୍ୱରୂପ ସେମାନେ ଆମର ଆବଶ୍ୟକତାକୁ ସେ ପୂର୍ଣ୍ଣ କରୁଛନ୍ତି। ତେଣୁ ତେଇ ତତ୍ତାନ ଅପ୍ରଦାୟ ହେବ ଯେଉଁ ଭୋକ୍ତେ ସ୍ତେନ ଏବସ। ତେଣୁ ସେ ଯେଉଁ ଆମେ ପ୍ରାପ୍ତ ହେଲେ ଦେବତାମାନଙ୍କ ଦ୍ୱାରା ଆମେ ସବୁ ଆବଶ୍ୟକତା ପୂରଣ କରୁଛନ୍ତି, କିନ୍ତୁ ଆମେ ଯଦି ଦେବତାମାନଙ୍କୁ କିଛି ପ୍ରଦାନ ନ କରିବା ତାହେଲେ ସେଇଟା ସ୍ତେନ, ସେମାନେ ସବୁ ଚୋର ହୋଇଯିବେ ବୋଲି କୁହାଗଲା। ସ୍ତେନ ଏବସ ଖାଲି ସ୍ତେନ ଖାଲି କହିଲେନି ଭଗବାନ, ସ୍ତେନ ଏବ ନିଶ୍ଚିନ୍ତ ଭାବରେ ସେମାନେ ସବୁ ଚୋର, ସ୍ତେନ ଏବସ। ତେଣୁ ଆମର କର୍ତ୍ତବ୍ୟ ରହିଛି, ଦେବତାମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ଆମେ ମଧ୍ୟ ସେଇଟା ପୂରଣ ଯଦି ନ କରିବା ତାହେଲେ ଆମେ ଚୋର ହୋଇଯିବା। ଜୟ ଶ୍ରୀ ସୀତାରାମ ହନୁମାନ ଯୋଗୀ। ତେଣୁ ଏଇଠି କୁହାଯାଉଛି ଯେ ଯଜ୍ଞ ଶିଷ୍ଟାସୀନ ସନ୍ତୋ ମୁଚ୍ୟନ୍ତେ ମୁଚ୍ୟନ୍ତେ ସର୍ବପିଡ଼ ବିଷୟ ଭୁଞ୍ଜନ୍ତେ ତୁ ଅଭଂ ପାପା ଯେ ପଦନ୍ତି ଆତ୍ମକାରଣାର୍ଥ। ଯଦି ଆମେ ଦେବତାମାନଙ୍କୁ ପ୍ରଦାନ ନ କରି ଯଦି ଆମେ ଗ୍ରହଣ କରିବା ତାହେଲେ କ'ଣ ହେବ ନା, ଯଜ୍ଞ ଶିଷ୍ଟାସୀନ ସନ୍ତୋ ଯଦି ଦେବତାମାନଙ୍କୁ ଅର୍ପଣ କରିବା, ଭଗବାନଙ୍କ ଦ୍ୱାରା ଦେବତାମାନେ ପ୍ରାପ୍ତ ହୋଇଯିବେ ଭଗବାନଙ୍କ ସେବାରେ। ଯଜ୍ଞ ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି କିଛି ଆମେ ଅର୍ପଣ କରିବା ତାହେଲେ ଦେବତାମାନେ ମଧ୍ୟ ପ୍ରାପ୍ତ ହୋଇଯିବେ। ଯଜ୍ଞ ଶିଷ୍ଟାସୀନ ସନ୍ତୋ, ସନ୍ତୋ କହିଲେ ଭକ୍ତ, ଭଗବାନ ହେଉଛନ୍ତି ସତ୍, ତେଣୁ ସତ୍ରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ହେଉଛନ୍ତି ସନ୍ତ। ତେଣୁ ସେମାନେ ଯେଉଁ ଯଜ୍ଞକୁ ଯେଉଁ ଭଗବାନଙ୍କୁ ଦେବେ, ପ୍ରଦାନ କରିବେ, ଯାହା ଦେବେ ତାର ଯେଉଁ ଅବଶିଷ୍ଟ ରହିବ ଯାହା ସେଇଟାକୁ ଆମେ ଯଦି ଗ୍ରହଣ କରିବା ତାହେଲେ ମୁଚ୍ୟନ୍ତେ ସର୍ବକିଳିବି ସେଇ। ଉଦାହରଣ ସ୍ୱରୂପ ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ, ସେ ଖାଦ୍ୟକୁ ଯେତେବେଳେ ଆମେ ଭଗବାନଙ୍କୁ ଅର୍ପଣ କରୁଛେ ସେତେବେଳେ ସମସ୍ତ କିଳିବିଷ ପାପକର୍ମ ପ୍ରତିକ୍ରିୟାରୁ ସବୁ ମୁକ୍ତ ହୋଇଗଲା ସେ ଖାଦ୍ୟ। ଯଜ୍ଞ ଶିଷ୍ଟା ସିନସନ୍ତ ମୁଚ୍ୟନ୍ତେ ସର୍ବକିଳିବି ସେଇ। କିନ୍ତୁ ଯଦି ଅର୍ପଣ ନ କରାଯାଇକରି ଆମେ ଗ୍ରହଣ କରିବା ତାହେଲେ ଭୁଞ୍ଜନ୍ତେ ତୁ ଅଘଂ ପାପା, ତାହେଲେ ସେମାନେ ପାପ ଭକ୍ଷଣ କରିବେ। ଯେ ପଚନ୍ତି ଆତ୍ମକାରଣା, ଯେ ସମସ୍ତେ ଶତକଡ଼ା 99% ଲୋକ ଆତ୍ମ ମାନେ ନିଜ ପାଇଁ ରୋଷେଇ କରୁଛନ୍ତି, ସେମାନେ ଭଗବାନ ପାଇଁ ରୋଷେଇ କରୁନାହାନ୍ତି, ତେଣୁ ସେମାନେ ପାପ ହିଁ ଭକ୍ଷଣ କରୁଛନ୍ତି। ଏହି ପ୍ରସଙ୍ଗରେ ଆମର ଗୋଟେ କଥା ରହିଛି, ପଞ୍ଚ ସୁନା ବୋଲି କୁହାଯାଏ, ପଞ୍ଚ ସୁନା ରହିଛି। ଜୀବ ହତ୍ୟା ହେଉଛି, 5 ସ୍ଥାନରେ ଜୀବ ହତ୍ୟା ହେଉଛି। କ'ଣ କ'ଣ ନା ପଶୁନି, ପେଷଣୀ, ଚୁଲି, ଉଦକୁମ୍ଭୀ, ମାର୍ଜନୀ, ଏ ପଞ୍ଚସୁନା, ଏଇଟା ଆମ ଅଜାଣତରେ ଜୀବ ହତ୍ୟା ହେଉଛି। କଶୁନି, କଶୁନି କହିଲେ କ'ଣ, ପେଷଣୀ, ଏଇ ଯେଉଁ ମାନଙ୍କର ପେଷୁଛେ ଆମେ ଯେଉଁ କରୁଛେ, ଅଟା ପେଷୁଛେ ବା କରୁଛେ, ତା ଦେହରେ ମଧ୍ୟ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି। କଶୁନି ଯେଉଁ ଆମେ ଛେଚୁଛେ ଉଦୁକଳରେ ବା କେଉଁଠି ଛେଚୁଛେ, ସେଥିରେ ମଧ୍ୟ ଜୀବ ମୃତ୍ୟୁବରଣ କରୁଛନ୍ତି। ଚୁଲିରେ ନିଆଁ ଲଗାଉଛେ, ରୋଷେଇ କରୁଛେ, ନିଆଁ ଲଗାଉଛେ, ଯେଉଁ ନିଆଁ ଲଗାଇଲେ ମଧ୍ୟ ସେଠୁ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି। ଏ କଥା ଆସେ ଯେଉଁ ଆମର ଷଷ୍ଠ ସ୍କନ୍ଧରେ ଭାଗବତରେ କଥା ରହିଛି, ଚିତ୍ରକେତୁ, ଚିତ୍ରକେତୁ ତାଙ୍କର ଗୋଟିଏ ରାଣୀ ଥିଲେ କିନ୍ତୁ ଗୋଟିଏ ବି ପୁତ୍ର ହେଉନଥିଲେ। ତାପରେ ଯେତେବେଳେ ଯାଇକି ପହଞ୍ଚିଲେ ସେ ଦେବଳ ଋଷି, ଦେବଳ ଋଷି ପହଞ୍ଚିଥିଲେ, ଦେବଳ ନା କିଏ, ଦେବଳ ଋଷି ଯେତେବେଳେ ପହଞ୍ଚିଥିଲେ ତାଙ୍କୁ ଅନୁରୋଧ କରିବାରୁ ସେ ତାଙ୍କୁ ଚାରୁ ପ୍ରଦାନ କରିଥିଲେ, ଯାହାଫଳରେ କି ଗୋଟିଏ ତାଙ୍କର ପୁତ୍ର ହୋଇଥିଲା, ଅଙ୍ଗିରା ଋଷି, ଅଙ୍ଗିରା ଋଷି। ତେଣୁ ଯେତେବେଳେ ପୁତ୍ର ହୋଇଥିଲା, ଆଉ ଯେଉଁ ଜ୍ୟେଷ୍ଠ ରାଣୀଙ୍କ ଗର୍ଭରୁ ପୁତ୍ରଟି ହୋଇଥିଲା, ଅନ୍ୟ ଯେଉଁ ରହିଛନ୍ତି, ଅନ୍ୟ ରାଣୀମାନେ ରହିଛନ୍ତି, 99,999,999 ରାଣୀ, ଗୋଟିଏ ରାଣୀ ଥିଲେ ତାଙ୍କର। ତେଣୁ ସେମାନେ ସେ ରାଣୀଙ୍କ ପ୍ରତି ସବୁ ତାଙ୍କର ଈର୍ଷା ଈର୍ଷା ହେଲା ତାଙ୍କର, କାରଣ ରାଜା ସେଇ ରାଣୀକୁ ଭଲ ପାଇଲେ, ଆଉ ଅନ୍ୟମାନଙ୍କୁ ପଚାରିଲେ ନାହିଁ, ଚିତ୍ରକେତୁ ରାଜା। ତେଣୁ ଅନ୍ୟ ରାଣୀମାନେ ସବୁ ଆର୍ଚ୍ଚନା କରିକରି ସେ ପିଲାକୁ ବିଷ ଦେଇଦେଲେ, ବିଷ ଖାଇକି ସେ ମୃତ୍ୟୁବରଣ କଲା। ତେଣୁ ଏଇଭଳି ଭାବରେ ଯେତେବେଳେ ମୃତ୍ୟୁବରଣ କଲା, ସେତେବେଳେ ସେ ପୁଣି ଯେତେବେଳେ ଜାଣିଲେ ପୁତ୍ରର ନାମ ଥିଲା ହର୍ଷଶୋକ, କାରଣ ଅଙ୍ଗିରା ଋଷି କହିଥିଲେ ଯେ ତୁମର ପୁତ୍ର ହେଲେ ତୁମକୁ ସେ ଦୁଃଖ ଦେବ ଏବଂ ମଧ୍ୟ ସୁଖ ବି ଦେବ, ସେଥିପାଇଁ ତାର ନାମ ରଖାଯାଇଥିଲା ହର୍ଷଶୋକ। ତେଣୁ ସେ ଏଇଭଳି ଭାବରେ ପୁତ୍ରର ଜନ୍ମରେ ଆନନ୍ଦିତ ହୋଇଯାଇଥିଲେ, କିନ୍ତୁ ତାପରେ ଯେତେବେଳେ ମୃତ୍ୟୁବରଣ କଲା ସେତେବେଳେ ସେ ବହୁତ କ୍ରନ୍ଦନ କଲେ। ତେଣୁ ଏସବୁ ହେଲା ପରେ ସୁରସେନ ଦେଶର ରାଜା ସେ ଥିଲେ, ତାଙ୍କର ଜ୍ୟେଷ୍ଠ ପତ୍ନୀ ଥିଲେ କୃତଦ୍ୟୁତି, ଗୋଟିଏ ରାଣୀ ଥିଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ପୁତ୍ରର ମୃତ୍ୟୁ ହୋଇଗଲା, ସେତେବେଳେ ସେ ପିତା ବହୁତ କ୍ରନ୍ଦନ କରୁଛନ୍ତି, ମା ମାନେ ମା ତ କ୍ରନ୍ଦନ କରିବ, ଅନ୍ୟମାନେ ଯେଉଁମାନେ ବିଷ ଦେଇଥିଲେ ସେମାନେ ମଧ୍ୟ କ୍ରନ୍ଦନ କରୁଛନ୍ତି, କାହିଁକିନା ସେମାନେ ଉପରକୁ ଦେଖିବା ପାଇଁ କ୍ରନ୍ଦନ କରୁଛନ୍ତି, ଭିତରେ କିନ୍ତୁ ବହୁତ ଖୁସି ମାରି ଦେଇଛନ୍ତି ସେ ପିଲାକୁ। ତେଣୁ ଏହି ସମୟରେ ଅଙ୍ଗିରା ଏବଂ ନାରଦ ଦୁଇ ଜଣ ଆସି ପହଞ୍ଚିଗଲେ, ତେଣୁ ସେମାନେ ପୁଣି ସେ ପିଲାକୁ ବଞ୍ଚେଇଦେଲେ ସେ ପିଲାକୁ ବଞ୍ଚେଇକିରି କହିଲେ, ତୁମେ ତୁମ ପିତାଙ୍କୁ ଛାଡ଼ି କାହିଁ ଚାଲିଯାଉଛ। ତେଣୁ ସେ କହିଲେ ଏ କଥା ଯେ ପ୍ରକୃତରେ ମୋର ଯେତିକି ଦିନ ଆୟୁଷ ଥିଲା ମୁଁ ସେତିକି ଦିନ ରହିଲି ଏଠି, ମୋର ଏଇଭଳି ଭାବରେ କାଳକ୍ରମରେ ମୁଁ ଚାଲିଛି ମୋର। କିନ୍ତୁ ତାଙ୍କର ପୂର୍ବଜନ୍ମ ବୃତ୍ତାନ୍ତ ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି। ଆଗରୁ ଥିଲେ ଜଣେ ପାଞ୍ଚାଳ ନରେଶ ଥିଲେ, ପାଞ୍ଚାଳ ଦେଶର ରାଜା ଥିଲେ ସେ। ସେ ବାହନପ୍ରସ୍ଥ ନେଇ ଯାଉଥିଲା ବେଳେ ଗୋଟେ ସ୍ଥାନରେ ସେ ପାକ କରୁଥିଲେ, ରୋଷେଇ କରୁଥିଲେ, ଆଉ ସ୍ତ୍ରୀ ରୋଷେଇ କରିବାକୁ ଦେବାର ନାହିଁ, ନିଜେ ରୋଷେଇ କରି ଖାଇବେ, ବାହନପ୍ରସ୍ଥ ନେଇଗଲେ। ତେଣୁ ସେ ଯେତେବେଳେ ରୋଷେଇ କରି ଖାଉଥିଲେ, ସେହି ସମୟରେ ସେ ଯେଉଁ ଜାଳ ଥିଲା, କ'ଣ ସେ ଯେଉଁ ଇନ୍ଧନ ଥିଲା, ସେ ଜାଳକୁ କାଷ୍ଠ ଇତ୍ୟାଦି ଥିଲା, ତାକୁ ସଂସ୍କାର ନକରି ଜାଳି ଦେଇଥିଲେ। ସଂସ୍କାର ନକରି ଜାଳି ଦେଇଥିବାରୁ ସେ କାଠରେ ଗୋଟିଏ ପିମ୍ପୁଡ଼ି ଥିଲେ। ତେଣୁ ସେମାନେ ସବୁ ମୃତ୍ୟୁବରଣ କରିଥିଲେ। ତେଣୁ ବର୍ତ୍ତମାନ ଇଏ ସେଇଭଳି ଭାବରେ ଗୋଟିଏ ରାଣୀଙ୍କ ଦ୍ୱାରା ସେ ମୃତ୍ୟୁବରଣ କଲେ। ଏସବୁ ରହିଛି, ବହୁତ କଥା ରହିଛି। ତେଣୁ ଏ ଚୁଲିରେ ମଧ୍ୟ ଯେତେବେଳେ ଅଗ୍ନି ସଂଯୋଗ କରୁଛେ, ସେତେବେଳେ ମଧ୍ୟ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି। ଚୁଲି, ଉଦକୁମ୍ଭୀ, ଉଦକୁମ୍ଭୀ କହିଲେ ଯେ ମାଠିଆରୁ ପାଣି ଯେତେବେଳେ ଆଣୁଛେ, ସେତେବେଳେ ମଧ୍ୟ ବହୁତ ମାଠିଆ ଅଣିଲା ବେଳକୁ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି। ଏବଂ ମାର୍ଜନୀ, ମାର୍ଜନୀ କହିଲେ ଝାଡ଼ୁ ଦେଉଛେ, ଝାଡ଼ୁ ଦେଲେ ମଧ୍ୟ ବହୁତ ଛୋଟ ଛୋଟ ଜୀବ ମୃତ୍ୟୁବରଣ କରିଯାଉଛନ୍ତି। ଏହିଭଳି ଭାବରେ ପାଞ୍ଚଟି ସ୍ଥାନରେ ଆମେ ଜୀବ ହତ୍ୟା କରୁଛେ। ତେଣୁ ସେଥିପାଇଁ ଗରୁଡ ପୁରାଣରେ ବର୍ଣ୍ଣନା କରାଯାଇଛି, ପଞ୍ଚଯଜ୍ଞର ବ୍ୟବସ୍ଥା କରାଯାଇଛି, ସେଥିପାଇଁ ପଞ୍ଚଯଜ୍ଞ କରାଯିବ। କ'ଣ କ'ଣ ନା, ଏ ବ୍ରହ୍ମଯଜ୍ଞ, ବ୍ରହ୍ମଯଜ୍ଞ ଯେଉଁ ଜୀବ ହତ୍ୟା ହେଉଛି ପାଇଁ ବ୍ରହ୍ମ ବ୍ରହ୍ମ କହିଲେ ବେଦ ବେଦ ପଛରେ ବା ଋଷିମାନଙ୍କ ପାଖରେ ଆମ ଋଣ ରହିଛି, ତେଣୁ ସେଥିପାଇଁ ବ୍ରହ୍ମଯଜ୍ଞ ଯେଉଁ ଅଧ୍ୟାପନ ଯଜ୍ଞ ଆମେ ଯେଉଁ ଅଧ୍ୟୟନ କରୁଛେ, ନିଜେ ଅଧ୍ୟୟନ କରୁଛେ, ଅନ୍ୟମାନଙ୍କୁ ଯେଉଁ ପଢ଼ାଉଛେ ସେଇଟା ହେଉଛି ଅଧ୍ୟାପନା, ଇଏ ହେଉଛି ବ୍ରହ୍ମଯଜ୍ଞ, ଇଏ ଗୋଟେ ଯଜ୍ଞ। ସେଇଭଳି ଭାବରେ ପିତୃଯଜ୍ଞ ରହିଛି, ପିତୃମାନଙ୍କ ପାଖରେ ଆମେ ଋଣ ରହୁଛି, ଋଣୀ ରହୁଛେ, ସେଥିପାଇଁ ପିତାମାନଙ୍କ ପାଇଁ ଯଜ୍ଞ କରାଯିବ କେବଳ ନା ତର୍ପଣ ମାଧ୍ୟମରେ, ହୋମ ମାଧ୍ୟମରେ ଦେବତାମାନଙ୍କୁ ତାଙ୍କର ଯଜ୍ଞ କରାଯିବ, ବଳି ମାଧ୍ୟମରେ ଭୂତମାନଙ୍କର ଯଜ୍ଞ କରାଯିବ, ଏବଂ ଅତିଥି ପୂଜା ମାଧ୍ୟମରେ ନୃଯଜ୍ଞ କରାଯିବ। ଏହି ପଞ୍ଚଯଜ୍ଞ ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଏଇ ଯେଉଁ ଯଜ୍ଞ ସବୁ ବ୍ୟବସ୍ଥା ରହିଛି, ଏଇ ଯଜ୍ଞ ଦ୍ୱାରା ଯଜ୍ଞ କଲା ପରେ ଯାହା ରହିଲା ସେଇଟାକୁ ଯଦି ଆମେ ଗ୍ରହଣ କରିବା ତାହେଲେ ସବୁ ପାପରୁ ମୁକ୍ତ ହୋଇଯିବା, କିନ୍ତୁ ଲୋକମାନେ ସେସବୁ ଯଜ୍ଞ ନକରି ସେ ଖାଦ୍ୟକୁ ଗ୍ରହଣ କରନ୍ତି, ତେଣୁ ସେମାନେ କେବଳ ପାପ ହିଁ ଭକ୍ଷଣ କରନ୍ତି। ତେଣୁ କହୁଛନ୍ତି ଅନ୍ନାଦ ଭଗବତୀ ଭୂତାନି ଜଗତ ଚକ୍ର ପ୍ରଭୃତି ହେତୁ ତଦପି କର୍ମ କର୍ତ୍ତବ୍ୟ ମିତ୍ୟାହ ଅନାଦିବି ତ୍ରିଭି। ଏମିତି ଶ୍ଳୋକରେ କହୁଛନ୍ତି ଜଗତ ଚକ୍ର ପ୍ରଭୃତି ହେତୁ, ଏ ଜଗତଟା ଯେଉଁ ଘୁରି ବୁଲୁଛି, ଚକ୍ର ଭଗବାନ ସୃଷ୍ଟି କରିଛନ୍ତି ଜଗତ ଚକ୍ର, ସେଥିପାଇଁ ଆମର କର୍ମ କର୍ତ୍ତବ୍ୟ ରହିଛି, କର୍ତ୍ତବ୍ୟ କର୍ମ ରହିଛି, ସେ କଥା ତିନୋଟି ଶ୍ଳୋକରେ ଭଗବାନ କହିବେ। ଅନ୍ନାଦ ଭଗବତୀ ଭୂତାନି ପର୍ଜନାଦ ଅନ୍ନ ସମ୍ଭବ ଯଜ୍ଞାଦ ଭଗବତୀ ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ମନୁଷ୍ୟମାନଙ୍କର ଯେଉଁ ଆବଶ୍ୟକତା ସେ ହେଉଛି ଅନ୍ନ, ଅନ୍ନାଦ ଭଗବତୀ ଭୂତାନି। ଅନ୍ନଟା କେମିତି ହେଉଛି ନା ଭଗବାନ ବ୍ୟବସ୍ଥା କରିଛନ୍ତି, ପର୍ଜନ୍ୟ ବୃଷ୍ଟିର ବ୍ୟବସ୍ଥା କରିଛନ୍ତି, ବୃଷ୍ଟି ହେଲେ ଶସ୍ୟ ଉତ୍ପନ୍ନ ହେବ, ଆମେ ଅନ୍ନ ପ୍ରାପ୍ତ ହେବା, ପର୍ଜନାଦ ଅନ୍ନ ସମ୍ଭବ। ତେଣୁ ପର୍ଜନ କେମିତି ହେବ ତା ପାଇଁ ମଧ୍ୟ ଭଗବାନ ବ୍ୟବସ୍ଥା କରିଛନ୍ତି, ଯଜ୍ଞ ବହୁତ ପର୍ଜନ୍ୟ ଯଜ୍ଞ ଯଜ୍ଞ ଦ୍ୱାରା ବୃଷ୍ଟି ହେବ, ଏବଂ ଯଜ୍ଞ କହିଲେ କ'ଣ ନା ଯଜ୍ଞ କର୍ମ ସମୁଦ୍ଭବ। ବେଦରେ ଏସବୁ କର୍ମ ଯେଉଁ ରହିଛି ଅନୁମୋଦିତ କର୍ମ ସେ ହେଉଛି ଯଜ୍ଞ, ଚତୁର୍ଥ ଅଧ୍ୟାୟ ମଧ୍ୟ ଆହୁରି ବିସ୍ତାର ଭାବରେ କହିବେ ସେ କଥା, ଯଜ୍ଞ ବିଷୟରେ କହିବେ। ତେଣୁ ଏଠିକାର ସଂକ୍ଷେପରେ କହିଦେଲେ ଯେ ବେଦରେ ସବୁ ଯେଉଁ ଅନୁମୋଦିତ କର୍ମ ସେ ହେଉଛି ଯଜ୍ଞ। ତେଣୁ ଜଣେ କହିବ ଏ କର୍ମ କ'ଣ ନା କର୍ମ ବ୍ରହ୍ମଭବ ବିଧି, କର୍ମ କହିଲେ ବେଦରେ ସବୁ କର୍ମନା କରାଯାଇଛି, ଏ କର୍ମ ଆମେ କରିବା, ଏ ଅନୁମୋଦିତ କର୍ମ, ଇଏ ହେଉଛି ଯଜ୍ଞ। ଜଣେ କହିବ ଯଦି ଚିନ୍ତା କରିବ ବ୍ରହ୍ମ ବା ବେଦ ଇଏ ତ ଜଣେ ଲୋକ ଲେଖିଛି ଏଇଟା କ'ଣ ଠିକ, ନା ନା ନା, ବ୍ରହ୍ମ ଅକ୍ଷର ସବୁଦ୍ଭବ, ବେଦ ଭଗବାନଙ୍କଠାରୁ ଅକ୍ଷର, ଭଗବାନଙ୍କଠାରୁ ଆସୁଛନ୍ତି ବେଦ। ଅସ୍ୟ ମହତ ଭୂତସ୍ୟ ନିଶ୍ଚିତ ମେତ ଋଗ୍ ବେଦ ଯଜୁର୍ବେଦ ସାମବେଦ ଇତି ଶ୍ରୁତି, ଶ୍ରୁତିଶାସ୍ତ୍ରରେ ଏଇଟା କୁହାଯାଇଛି। ଭଗବାନ ନିଶ୍ୱାସରେ ଭୌତିକ ଜଗତ ସୃଷ୍ଟି ହେଉଛି, ଭଗବାନ ନିଶ୍ୱାସରେ ମଧ୍ୟ ଶ୍ରୁତି ବା ଶାସ୍ତ୍ର ସବୁ ଋଗ୍ବେଦ ଯଜୁର୍ବେଦ ସାମବେଦ ସବୁ ବେଦ ଆସୁଛନ୍ତି ଭଗବାନ ନିଶ୍ୱାସରୁ। ତେଣୁ କର୍ମ ବ୍ରହ୍ମ ବିଧି ବ୍ରହ୍ମାକ୍ଷର ସମୁଦ୍ଭବ ତସ୍ମାତ୍ ସର୍ବଗତମ ବ୍ରହ୍ମ। ତେଣୁ ଏ ଯେଉଁ ବ୍ରହ୍ମ ବା ଯେଉଁ ବେଦ ନିତ୍ୟ ଯଜ୍ଞ ପ୍ରତିଷ୍ଠିତ, ବେଦରେ ସବୁ ଯଜ୍ଞ ବିଷୟରେ କୁହାଯାଇଛି, ଅନେକ ପ୍ରକାର ଯଜ୍ଞ ବିଷୟରେ କୁହାଯାଇଛି, ନିତ୍ୟମ ଯଜ୍ଞ ପ୍ରତିଷ୍ଠିତ ପନ୍ଦର ଶ୍ଳୋକରେ କଥା କୁହାଯାଉଛି। ତେଣୁ ଏଇଟା ହେଉଛି ଚକ୍ର, ଜଗତ ଚକ୍ର ବୋଲି କୁହାଗଲା ନା, ତିନୋଟି ଶ୍ଳୋକରେ ଏଇଟା କହିଛି ଜଗତ ଚକ୍ର କିଭଳି ହେଇଛି ନା, ଏଇ ଯେଉଁ ଆମେ କହିଲେ ଆମର ଆବଶ୍ୟକତା ହେଉଛି ଅନ୍ନ, ଅନ୍ନ କେମିତି ହେବ ନା ପର୍ଜନ ବା ବର୍ଷା ମାଧ୍ୟମରେ ହେବ, ବର୍ଷା କେମିତି ହେବ ଯଜ୍ଞ ମାଧ୍ୟମରେ ହେବ, ଯଜ୍ଞ କେମିତି ହେବ ନା ବେଦରେ ଏ ଯଜ୍ଞ ସବୁ ବର୍ଣ୍ଣନା କରାଯାଇଛି, ହେଉଛି ଚକ୍ର। ଏବଂ ପ୍ରବର୍ତ୍ତନ ଚକ୍ରମ ନାନୁବର୍ତ୍ତୀୟ ତିଜ ଅଭାବୁ ଇନ୍ଦ୍ରିୟ ରାମ ମୋଗମ ପାର୍ଥ ସହଜୀବତୀ। ଭଗବାନ କହୁଛନ୍ତି ଅର୍ଜୁନ ଏଇଭଳି ଭାବରେ ମୋ ଦ୍ୱାରା ଏଇ ଚକ୍ରଟି ସୃଷ୍ଟି ହେଇଛି, ଭଗବାନ ସୃଷ୍ଟି କରିଛନ୍ତି, ଖାଲି ଯେ ସୁଦର୍ଶନ ଚକ୍ର ଭଗବାନ ପାଖରେ ରହିଛି ତା ନୁହଁ, ଇଏ ମଧ୍ୟ ସୃଷ୍ଟି ଚକ୍ର ମଧ୍ୟ ଭଗବାନ ସୃଷ୍ଟି କରିଛନ୍ତି, ସୃଷ୍ଟି ଚକ୍ର ଏଇଟାକୁ ଯେଉଁମାନେ ପାଳନ କରିବେ ନାହିଁ, ଏଇଟାକୁ ଗ୍ରହଣ କରିବେ ନାହିଁ, ମନ ଇଚ୍ଛା କାର୍ଯ୍ୟ କରିବେ ତାହେଲେ ଭଗବାନଙ୍କୁ ଅଭାବ ଇନ୍ଦ୍ରିୟା ରାମ, ସେମାନେ ହେଉଛନ୍ତି ଇନ୍ଦ୍ରିୟା ରାମ, ଇନ୍ଦ୍ରିୟା ରାମ ଇନ୍ଦ୍ରିୟରେ ସେମାନେ ଆନନ୍ଦ ନେବା ପାଇଁ ଚାହାନ୍ତି,
ତେଣୁ ତାଙ୍କର ଆୟୁଷ ଅଘ ବା ପାପପୂର୍ଣ୍ଣ ଆୟୁଷ ହୋଇଯାଉଛି, ପାପ ହିଁ କରୁଛନ୍ତି ତେଣୁ ତାଙ୍କ ଆୟୁଷ ମଧ୍ୟ ପାପପୂର୍ଣ୍ଣ ଆୟୁଷ ହୋଇଯାଉଛି। ଏବଂ ମୋଘଂ ପାର୍ଥ ସଜୀବତୀ, ଏ ପାର୍ଥ ତମେ କିନ୍ତୁ ସେଭଳି ନୁହଁନ୍ତି, ତମେ ହେଉଛ ଅଲଗା, ତମେ ମୋର ଭକ୍ତ, କିନ୍ତୁ ଅନ୍ୟମାନେ ସାଧାରଣତଃ ତାଙ୍କର ଜୀବନ ମୋଘ ବ୍ୟର୍ଥ ହୋଇଯାଉଛି। ତାଙ୍କର ଜୀବନ ମନୁଷ୍ୟ ଜୀବନ ପ୍ରାପ୍ତ ହେଲେ କିନ୍ତୁ ସେଇଟା ବ୍ୟର୍ଥ ହୋଇଗଲା, ଏ ଚକ୍ରକୁ ସେମାନେ ଗ୍ରହଣ କଲେ ନାହିଁ, ସେମାନେ ତାଙ୍କର ଚକ୍ର ତିଆରି କଲେ, ନିଜେ ଚକ୍ରରେ କହିଲେ ଆମେ ଏଇଭଳି ଭାବରେ ଆନନ୍ଦ ଉପଭୋଗ କରିବୁ, ଯାହା ହେବ ଜୀବେତ ସୁଖମ ଜୀବେତ ଋଣଂ କୃତ୍ୱା ଭୂତଂ ପିବେତ ଭସ୍ମ ଭୂତ ସେ ଦେହସ୍ୟ କୃତ ପୁନରାଗମନ। ଇଏ ଚାରବାକଙ୍କ ଚକ୍ର, ଇନ୍ଦ୍ରିୟ ଆରାମ ଚକ୍ର, ସେ ସବୁ କରିଛନ୍ତି, ତାଙ୍କର ଚକ୍ର ସୃଷ୍ଟି କରିଛନ୍ତି, ଭଗବାନଙ୍କ ସୃଷ୍ଟି ଚକ୍ରକୁ ସେମାନେ ଗ୍ରହଣ କଲେ ନାହିଁ। ଆମେ ଏଇଭଳି ଭାବରେ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିବା, ସୁଖରେ ବଞ୍ଚିବା, ସୁଖ କେମିତି ସୁଖ ପାଇବା ନା ଭଲ ଖାଦ୍ୟ ଖାଇକରି ସୁଖ ହେବା, ଭଲ ଖାଦ୍ୟ ଖାଇବା ପାଇଁ ପଇସା ନା ପଇସା ରୋଜଗାର ନ ମିଳିଲେ କ'ଣ ଲୋନ୍ କରି ଖାଇବା, ବ୍ୟାଙ୍କରୁ ଲୋନ୍ କରି ଆଣିବା, ଆଉ ସୁଝିବା କଥା ନା ସୁଝିବା ଏଠି କ'ଣ, ତା ମାନେ ମୃତ୍ୟୁବରଣ କରି ସରିଗଲା, ଦେହ ଶରୀର ଚାଲିଗଲା, ଆଉ କ'ଣ ସେ ବଞ୍ଚିବ, ସେ ଲୋନ୍ ସୁଝିବ, ଇଏ ନାସ୍ତିକମାନଙ୍କ ଚକ୍ର। ତେଣୁ ଏଇଟା ହେଉଛି ଅଭାବ ଇନ୍ଦ୍ରିୟ ରାମ, ସେମାନେ ହେଉଛନ୍ତି ଇନ୍ଦ୍ରିୟ ରାମ, ଇନ୍ଦ୍ରିୟରେ ଆନନ୍ଦ ସେମାନେ ପ୍ରାପ୍ତ ହେବାକୁ ଚେଷ୍ଟା କରୁଛନ୍ତି, ତେଣୁ ତାଙ୍କର ଆୟୁଷ ପାପପୂର୍ଣ୍ଣ ଆୟୁଷ ହୋଇଯାଉଛି। ମୋଘଂ ପାର୍ଥ, ତମେ ପ୍ରକୃତିରେ ସେଭଳି ନୁହଁ ପାର୍ଥ, ତମେ ମୋର ଭକ୍ତ, କିନ୍ତୁ ଅନ୍ୟମାନେ ତାଙ୍କ ଜୀବନ ବୃଥା ହୋଇଯାଉଛି, ମୋର ଶରଣରେ ଯାଉନାହାନ୍ତି ସେମାନେ, ସେଥିପାଇଁ ପାର୍ଥ ଶବ୍ଦ ଭଗବାନ କହିଲେ ମୋଘଂ ପାର୍ଥ ସଜୀବତୀ। ତେଣୁ କିନ୍ତୁ ଯସ୍ତୁ, କିନ୍ତୁ ଯେଉଁମାନେ ଯସ୍ତୁ ଆତ୍ମରତି ଏବ ସାର୍, ଇନ୍ଦ୍ରିୟରାମ ସେମାନେ ଏମାନେ ହେଉଛନ୍ତି ଆତ୍ମାରାମ, ଆତ୍ମାରାମ କଥା ବର୍ତ୍ତମାନ କହିବେ, ତେଣୁ ଆତ୍ମାରାମ କଥା ସବୁ ଚାଲିବ, କଥା ସବୁ ରହିଛି, ତେଣୁ ଆତ୍ମାରାମ କଥା ଆମେ ଆସନ୍ତାକାଲି କହିବା, ଆତ୍ମାରାମ ବିଷୟରେ ତାଙ୍କ ବିଷୟରେ ମଧ୍ୟ କେତୋଟି ଶ୍ଳୋକ ଆସିବ, ତେଣୁ ଆମେ କଥା ବହିଟି ବିଶ୍ରାମ ଦେବା ପୂର୍ବରୁ ପଚାରିବା, କିଛି ପ୍ରଶ୍ନ ଅଛି ବା ସନ୍ଦେହ ଅଛି, କିଛି କହିବାର ଅଛି ଚକ୍ର ବିଷୟରେ, ଭଗବାନ ଚକ୍ର ସୃଷ୍ଟି କରିଛନ୍ତି, ତେଣୁ ଏ ଚକ୍ରକୁ ଯିଏ ନ ମାନିବେ ସେ ଚକ୍ର ତାଙ୍କର ସୁରକ୍ଷିତ କରିବ। ଜୟ ଶ୍ରୀ ଭଗବତ ଗୀତା କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକୁନ୍ଦ କି, ଦାୟ ଗୌତମାନନ୍ଦୀ, ଜୟ ଶ୍ରୀ ଗୋପାଳ। ଜାଣିଛନ୍ତି।